ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟବନ୍ଦନା ଯୋଜନାର ଆସନ୍ତାକାଲି ହେବ ଶୁଭାରମ୍ଭ। ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେବା ସହ ପ୍ରତ୍ୟେକ ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ କରିବେ କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଆ ପକ୍ଷ ପାଳନର ଦଶମ ଦିନରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକକଳା ପାଇଁ ଦିନଟିଏ ପାଳନ କରାଯାଉଛି ଏବଂ ଅଧ୍ୟୟନ, ଅଧ୍ୟାପନ ଏବଂ ଅନୁସନ୍ଧାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହୋମିଓପାଥି ଦିବସ। ରାଜ୍ୟରେ ଆସନ୍ତାକାଲି ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟବନ୍ଦନା ଯୋଜନାକୁ କଟକ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ଯୋଗଦେବେ। ସୂଚନା ଅନୁସାରେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର 1,03,00,000 ପରିବାରର 3,50,00,000 ସଦସ୍ୟ ସାମିଲ ହେବେ। ଯୋଜନାର ପ୍ରତ୍ୟେକ ହିତାଧିକାରୀମାନଙ୍କୁ ଗୋଟିଏ ଲେଖାଏଁ ସ୍ୱାସ୍ଥ୍ୟ କାର୍ଡ଼ ଯୋଗାଇ ଦିଆଯିବ। ଆୟୁଷ୍ମାନ ବୟବନ୍ଦନା ଯୋଜନାରେ 70 ବର୍ଷ ବୟସରୁ ଅଧିକ ବୟସର ପ୍ରାୟ 23,13,000 ହିତାଧିକାରୀମାନେ ଅଲଗା ଭାବେ ଏକ ସ୍ୱତନ୍ତ୍ର କାର୍ଡ଼ ପାଇବେ। ଏହି ଦୁଇ ଯୋଜନାର ହିତାଧିକାରୀମାନେ ଦେଶର 29,000 ଅଧିକ ସରକାରୀ ଡାକ୍ତରଖାନା ଓ ପଞ୍ଜୀକୃତ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ନୂଆ କାର୍ଡ଼ ମିଳିବା ପର୍ଯ୍ୟନ୍ତ ଆଧାର କାର୍ଡ଼ ମାଧ୍ୟମରେ ଦେୟମୁକ୍ତ ଚିକିତ୍ସା ସେବା ମିଳିପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
ଆୟୁଷ୍ମାନ ଭାରତ ଯୋଜନା ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଆମେ ଓଡ଼ିଶା ପ୍ରଦେଶର 1,03,00,000 ପରିବାରକୁ ସାମିଲ କରିବୁ। ନୂଆ କାର୍ଡ଼, ଆୟୁଷ୍ମାନ ଭାରତ ଯୋଜନା ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନାର କାର୍ଡ଼ ପୁରା ଭାରତ ବର୍ଷରେ କାଶ୍ମୀରରୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ଇଟ୍ସ ୱିଲ୍ ବି ପ୍ୟାନ୍ ଇଣ୍ଡିଆ କାର୍ଡ। ଆଉ ଏହି କାର୍ଡ଼ ପାଖାପାଖି 29,000 ଅଧିକ ହସ୍ପିଟାଲରେ ଏହି କାର୍ଡ଼ କାର୍ଯ୍ୟକାରୀ ହେବ। ଏହି ଆୟୁଷ୍ମାନ ଭାରତ ଯୋଜନା ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନାର କାର୍ଡ଼ ଯେଉଁମାନଙ୍କର ବୟସ ଓଡ଼ିଶା ପ୍ରଦେଶରେ 70 ବର୍ଷରୁ ଅଧିକା ତାଙ୍କୁ ବୟୋବନ୍ଦନା କାର୍ଡ଼ ବ୍ୟବସ୍ଥା କରାଯାଇଛି।
ରାଜ୍ୟରେ ଥିବା 1,405 ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। 13 ଜିଲ୍ଲାରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଆୟୁଷ୍ମାନ ଭାରତ କାର୍ଡ଼ର ଶୁଭାରମ୍ଭ କରିବେ। କେନ୍ଦ୍ରାପଡ଼ାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେହିପରି ନୟାଗଡ଼ରେ ମନ୍ତ୍ରୀ ସୁରେଶ ପୂଜାରୀ, ନବରଙ୍ଗପୁରରେ ରବି ନାରାୟଣ ନାୟକ, କୋରାପୁଟରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, ଯାଜପୁରରେ ପୃଥ୍ୱୀରାଜ ହରିଚନ୍ଦନ, ଗଞ୍ଜାମରେ ବିଭୂତିଭୂଷଣ ଜେନା, ମୟୂରଭଞ୍ଜରେ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୀରେ ସୂର୍ଯ୍ୟବଂଶୀ ସୁରଜ, ଖୋର୍ଦ୍ଧାରେ ପ୍ରଦୀପ ବଳସାମନ୍ତ, କେନ୍ଦୁଝରରେ ଗଣେଶରାମ ସିଂ ଖୁଣ୍ଟିଆ ଓ ଜଗତସିଂହପୁରରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ରାଜ୍ୟର 1,405 ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଏକସଙ୍ଗରେ ଆୟୁଷ୍ମାନ କାର୍ଡ଼ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ହ୍ୟାଣ୍ଡବଲ୍ ଷ୍ଟାଡିୟମ୍ଠାରେ ଚାଲିଥିବା 39ତମ ସବ୍ଜୁନିୟର ବାଳକ ଜାତୀୟ ହ୍ୟାଣ୍ଡବଲ୍ ଚାମ୍ପିୟନ୍ସିପ୍ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେବା ସହ ପ୍ରତ୍ୟେକ ବ୍ଲକରେ ଖେଳପଡ଼ିଆ ଓ ପଞ୍ଚାୟତରେ ମିନି ଷ୍ଟାଡିୟମ୍, ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ ଗୁରୁତ୍ୱ ଦେଉଛନ୍ତି।
45 ବର୍ଷ ପୂର୍ବରୁ ଆଗରୁ ଥରେ ଜାତୀୟ ସ୍ତରର ଖେଳ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ହୋଇଥିଲା ଅଲ୍ ଇଣ୍ଡିଆ ଲେବୁଲ୍ର, ଏବଂ ଆଜି 39ତମ ଦୀର୍ଘ ଦିନ ପରେ ଆଉ ଥରେ ହେଉଛି। ଏବଂ ଆମ କେନ୍ଦୁଝରର ମଧ୍ୟ ଯେଉଁ ସିନ୍ଥେଟିକ୍ ଯେଉଁ ଗ୍ରାଉଣ୍ଡ ଅଛି ତାହା ନିଶ୍ଚିତ ଭାବରେ ଏକ ଜାତୀୟ କ'ଣ ଏସୀୟ ସ୍ତରର, ଇଏ ଗୋଟେ ବହୁତ ଷ୍ଟାଣ୍ଡାର୍ଡ଼ର ଏଠି ଆଜି ଆମ ଜିଲ୍ଲାରେ ତାହା ତିଆରି ହୋଇଛି। ଆଉ ସେଥିପାଇଁ ଏଇଟା ଗୋଟେ ବଡ଼ ସୌଭାଗ୍ୟ, ଆଗାମୀ ଦିନରେ ମଧ୍ୟ ଏଭଳି ଖେଳକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଆଉ କ୍ରୀଡ଼ା କ୍ଷେତ୍ରରେ ଭାରତରେ ଓଡ଼ିଶାକୁ ପ୍ରାଧାନ୍ୟ ଦେବା।
ମୁଖ୍ୟମନ୍ତ୍ରୀ କାଳୀତୀର୍ଥ ପଡ଼ିଆଠାରେ ଆୟୋଜିତ ରାଜ୍ୟ ସନାତନ ଧର୍ମ ସମ୍ମିଳନୀ ଏବଂ 114 କୁଣ୍ଡିଆ ବିଶ୍ୱଶାନ୍ତି ମହାଯଜ୍ଞରେ ମଧ୍ୟ ଯୋଗ ଦେଇଛନ୍ତି। ଅପରାହ୍ନରେ ଶ୍ରୀ ମାଝି ଝୁମ୍ପୁରା ସରସ୍ୱତୀ ବିଦ୍ୟାମନ୍ଦିରର 37ତମ ବାର୍ଷିକ ଉତ୍ସବରେ ଯୋଗଦେବେ। ଓଡ଼ିଆ ପକ୍ଷ 2025 ପାଳନର ଦଶମ ଦିନରେ ଆଜି ରାଜ୍ୟର ଲୋକକଳାକୁ ବିଶ୍ୱବେଦିତ କରିବା ପାଇଁ ଲୋକକଳା ପାଇଁ ଦିନଟିଏ ଉତ୍ସବ ପାଳନ କରାଯାଉଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଏବଂ ପଞ୍ଚାୟତରାଜ ବିଭାଗ ଆନୁକୂଲ୍ୟରେ ବରିଷ୍ଠ କଳାକାରମାନଙ୍କୁ ସମ୍ବର୍ଦ୍ଧନା ଓ କଳାଗ୍ରାମ ପରିଦର୍ଶନ ଆଦି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଲୋକକଳାକୁ ଉଜ୍ଜୀବିତ କରିବା ସହ ଏହାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ବୌଦ୍ଧ ଜିଲ୍ଲା ସଂଗ୍ରହାଳୟଠାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ଜିଲ୍ଲାର ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ କଳାକାରମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର 6 ବ୍ଲକରେ ଏହି ଉତ୍ସବ ପାଳନ କରାଯାଇଛି। କଳାଗ୍ରାମ କର୍ତ୍ତଙ୍ଗଠାରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ଯୋଗଦେଇ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ବରିଷ୍ଠ କଳାକାରମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବିନିକା ଅଞ୍ଚଳର କଳାକାରଙ୍କ ଦ୍ୱାରା କର୍ମା ଝୁମେର ସଞ୍ଚାର ଓ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଭଦ୍ରକ ଜିଲ୍ଲାରେ ଏହି ଉତ୍ସବ ଅବସରରେ ରାଧାବଲ୍ଲପୁର ପଞ୍ଚାୟତ ବନ୍ଧଟିଆ ଗ୍ରାମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବରିଷ୍ଠ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ ଉପସ୍ଥିତ ରହି ସରକାରଙ୍କର ଏହି ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚିକିତ୍ସା କ୍ଷେତ୍ରରେ ବିକଳ୍ପ ପଦ୍ଧତି ଭାବେ ହୋମିଓପାଥିର ବ୍ୟବହାର ବିଶ୍ୱରେ ଆଦୃତ ହେବାରେ ଲାଗିଛି। ବିଶ୍ୱର 80 ଅଧିକ ଦେଶରେ ଏହି ଚିକିତ୍ସା ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି। ଲୋକମାନଙ୍କ ମଧ୍ୟରେ ହୋମିଓପାଥି ଚିକିତ୍ସା ପଦ୍ଧତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଶ୍ୱ ହୋମିଓପାଥି ଦିବସ ପାଳନ କରାଯାଉଛି। ହୋମିଓପାଥି ଚିକିତ୍ସାର ଜନକ ଡାକ୍ତର ସାମୁଏଲ୍ ହାନିମ୍ୟାନ୍ଙ୍କର ଜନ୍ମଦିନ ଏପ୍ରିଲ୍ ମାସ 10 ତାରିଖ ଅର୍ଥାତ୍ ଆଜିକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ହୋମିଓପାଥି ଦିବସର ବାର୍ତ୍ତା ରହିଛି ଅଧ୍ୟୟନ ଅଧ୍ୟାପନ ଓ ଅନୁସନ୍ଧାନ। ପକ୍ଷାଘାତ ମାନସିକ ରୋଗ ଏବଂ ଜୀବନଶୈଳୀ ସହ ଜଡ଼ିତ ଉଚ୍ଚ ରକ୍ତଚାପଠାରୁ ଆରମ୍ଭ କରି ମଧୁମେହ ଗ୍ୟାଷ୍ଟ୍ରିକ୍ ସ୍ନାୟୁ ରୋଗ ପର୍ଯ୍ୟନ୍ତ ହୋମିଓପାଥି ଚିକିତ୍ସାରେ ସୁଫଳ ମିଳିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୋମିଓପାଥି ଚିକିତ୍ସାକୁ ମାନ୍ୟତା ଦେବା ସହିତ ଏହି ଚିକିତ୍ସାର ଗୁଣବତ୍ତା ରହିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ହୋମିଓପାଥି ଡାକ୍ତରଙ୍କର ପରାମର୍ଶ ଅନୁସାରେ ଠିକ୍ ଭାବେ ଚିକିତ୍ସିତ ହେଲେ ରୋଗୀର ରୋଗ ସମ୍ପୂର୍ଣ୍ଣ ଭାବେ ମୂଳୋତ୍ପାଟନ ହୋଇଥାଏ। ଏ ସମ୍ପର୍କରେ ହୋମିଓପାଥି ଡାକ୍ତର ମନୋରଞ୍ଜନ ସାସମଲ ଆକାଶବାଣୀକୁ କହିଛନ୍ତି,
ଆଜି 10 ଏପ୍ରିଲ୍ ବିଶ୍ୱ ହୋମିଓପାଥିକ ଦିବସ ଭାବରେ ପାଳନ କରାଯାଉଅଛି। ଆଜିର ଦିନଟି ହୋମିଓପାଥିର ଜନକ ଡକ୍ଟର ସାମୁଏଲ୍ ହାନିମାନଙ୍କର ଜନ୍ମତିଥି ଏବଂ ଏହି ଜନ୍ମତିଥିଟିକୁ ଆମେ ସାରା ବିଶ୍ୱରେ ୱାର୍ଲଡ ହୋମିଓପାଥି ଡେ ହିସାବରେ ପାଳନ କରୁ। ତାଙ୍କ ଦ୍ୱାରା ଉଦ୍ଭାବିତ ଏହି ହୋମିଓପାଥିକ ବିଜ୍ଞାନଟି ସାରା ବିଶ୍ୱରେ ପ୍ରାୟ 82 ଦେଶରେ ବର୍ତ୍ତମାନ ପ୍ରଚଳିତ। ଆଜିକା ଦିନରେ ପ୍ରାୟତଃ 25% ଲୋକ ଇଣ୍ଡିଆରେ ଏହି ହୋମିଓପାଥି ଔଷଧକୁ ବ୍ୟବହାର କରିଥାନ୍ତି। ଯେକୌଣସି ମେଡିକାଲ ସିଷ୍ଟମ ଅଛି ତା ଭିତରେ ଫାଷ୍ଟେଷ୍ଟ ଗ୍ରୋଇଂ ମେଡିକାଲ ସିଷ୍ଟମ ହିସାବରେ ବର୍ତ୍ତମାନ ହୋମିଓପାଥି ସବୁଠାରୁ ଅଧିକ ଅଛି। ସବୁଠାରୁ ସେଫେଷ୍ଟ ମେଡିସିନ ୱିଥ୍ ନୋ ସାଇଡ୍ ଇଫେକ୍ଟ ଭାବରେ ରେକଗ୍ନାଇଜ୍ ମଧ୍ୟ ହୋଇଛି।
ନୂଆପଡ଼ା ଜିଲ୍ଲା ଖରିଆଡ଼ ରୋଡ୍ ବିଜ୍ଞପିତ ଅଞ୍ଚଳ ପରିଷଦ ପରିସର ମଧ୍ୟରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସ୍ୱତନ୍ତ୍ର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଗ୍ରୀଷ୍ମକାଳୀନ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କନ୍ୟା ପାଇଁ ଗଛଟିଏ କାର୍ଯ୍ୟକ୍ରମ କରାଯାଇଥିଲା। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିପୁଣ ଓଡ଼ିଶା ମେଳା ଓ ମାଧ୍ୟମିକ ସ୍ତରରେ ଡିଜିଟାଲ ଶିକ୍ଷା କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଡିଜିଟାଲ ଶିକ୍ଷାର ଗୁରୁତ୍ୱ ଏବଂ ପ୍ରତ୍ୟେକ ବିଦ୍ୟାଳୟରେ ଏହାର ସଠିକ୍ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଧାୟକ ଅରୁଣ କୁମାର ସାହୁ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ସମେତ 200ରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷ ସଭାରେ ଯୋଗ ଦେଇଥିଲେ। ଏହି ଅବସରରେ କୃତିତ୍ୱ ହାସଲ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନପତ୍ରରେ ସମ୍ମାନିତ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ଚୈତ୍ର ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଦୟଣା ଚୋରି ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁସାରେ ରାମକୃଷ୍ଣ ଶ୍ରୀମନ୍ଦିରରୁ ପାଲିଙ୍କିରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବେ। ସେଠାରେ ଦୟଣା ଉଦ୍ୟାନରୁ ରାମକୃଷ୍ଣ ଦୟଣା ଚୋରି ନୀତି ସମ୍ପନ୍ନ କରି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଏହାପରେ ଭୋଗମଣ୍ଡପ ଘରେ ଦୟଣା ଅଧିବାସ କରି ରଖାଯିବ। ଆସନ୍ତାକାଲି ସକାଳେ ଭୋଗନୀତି ପରେ ଅଧିବାସ ହୋଇ ରହିଥିବା ଦୟଣାକୁ ମହାପ୍ରଭୁଙ୍କ ନିକଟରେ ଲାଗି କରାଯିବାର ବିଧି ରହିଛି। ସୂଚନାଯୋଗ୍ୟ, ଆଜି ମହାପ୍ରଭୁଙ୍କ ଦୟଣାଚୋରି ନୀତି ଓ ଶୁକ୍ରବାର ଦମନକ ଚତୁର୍ଦ୍ଦଶୀ ନୀତି ଲାଗି ଆଜି ଏବଂ ଆସନ୍ତାକାଲି 2 ଦିନ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ରଖାଯାଇଛି। ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଆସନ୍ତାକାଲି ହେବ ଶୁଭାରମ୍ଭ। ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେବା ସହ ପ୍ରତ୍ୟେକ ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ କରିବେ, କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଆ ପକ୍ଷ ପାଳନର ଦଶମ ଦିନରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକକଳା ପାଇଁ ଦିନଟିଏ ପାଳନ କରାଯାଉଛି ଏବଂ ଅଧ୍ୟୟନ, ଅଧ୍ୟାପନ ଓ ଅନୁସନ୍ଧାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହୋମିଓପାଥି ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି ଆମର।